ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶରେ ଆଗାମୀ 60 ଦିନ ପର୍ଯ୍ୟନ୍ତ ଅଶୋଧିତ ତୈଳ ଯୋଗାଣ ସ୍ୱାଭାବିକ ରହିବା ନେଇ କେନ୍ଦ୍ର ସରକାରଙ୍କ ସୂଚନା। 2027 ସୁଦ୍ଧା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ନିଜସ୍ୱ ଗୃହରେ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ କହିଲେ ଯୋଗାଣ ମନ୍ତ୍ରୀ। ଏବଂ କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 5ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ। ଦେଶରେ LPG ଯୋଗାଣ ସ୍ଥିର ରହିଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ବିବୃତ୍ତି ରଖି ଶ୍ରୀମତୀ ଶର୍ମା କହିଛନ୍ତି, ଆଗାମୀ 60 ଦିନ ପର୍ଯ୍ୟନ୍ତ ଦେଶରେ ଅଶୋଧିତ ତୈଳ ଯୋଗାଣ ସ୍ୱାଭାବିକ ରହିବ। ପେଟ୍ରୋଲ ଏବଂ ଡିଜେଲ ଉପରେ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ଦ୍ୱାରା ଖୁଚୁରା ବିକ୍ରୟ କ୍ଷେତ୍ରରେ ମୂଲ୍ୟ ସ୍ଥିର ରହିଛି ଏବଂ ବଜାର କ୍ଷେତ୍ରରେ ତୈଳ କମ୍ପାନୀଗୁଡ଼ିକର କ୍ଷତିକୁ ମଧ୍ୟ ଭରଣା କରାଯାଇପାରୁଛି। ସମସ୍ତ ବିତରକଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର LPG ମହଜୁଦ ରହିଛି ବୋଲି ସରକାରଙ୍କ ପକ୍ଷରୁ ସ୍ୱଷ୍ଟ କରାଯାଇଛି। 2027 ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ନିଜସ୍ୱ ଗୃହରେ ଚାଲିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଆଜି 30ଟି ଜିଲ୍ଲାରେ ନିର୍ମିତ 1,898 ନୂତନ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରି ଶ୍ରୀମତୀ ପରିଡ଼ା କହିଛନ୍ତି, ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡ଼ିରେ ପରିଣତ କରାଯିବ। ଅତିରିକ୍ତ ବଜେଟ୍ରେ 10,000 ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା ହୋଇଥିଲା। ଖୁବ୍ଶୀଘ୍ର 4,284ରୁ ଉର୍ଦ୍ଧ୍ୱ ଗୃହକୁ ସମ୍ପୂର୍ଣ୍ଣ ରୂପରେଖ ଦିଆଯିବ। ସୁନ୍ଦର, ସକ୍ଷମ ଓ ସୁଦୃଢ଼ ଅଙ୍ଗନବାଡ଼ି ଗଠନ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। କନ୍ୟା ସନ୍ତାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ଖୁବ୍ଶୀଘ୍ର କନ୍ୟା ସୁମଙ୍ଗଳ ଯୋଜନାର ମାର୍ଗଦର୍ଶିକା ଆସିବ। କନ୍ୟାଟିଏ ଜନ୍ମ ହେବାର 1 ବର୍ଷ ମଧ୍ୟରେ ରାଜ୍ୟ ସରକାର ପିତାମାନଙ୍କ ବ୍ୟାଙ୍କ ଜମାଖାତାକୁ ଏହି ଯୋଜନା ଅଧୀନରେ ସହାୟତା ରାଶି ପ୍ରଦାନ କରିବେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ଗୋଟେ ଆସିଲା ସୁଭଦ୍ରା ସମ୍ବାଦ, ଆଉ ଗୋଟେ ଆସିଲା ସୁଭଦ୍ରା ୱେଲନେସ୍। ସୁଭଦ୍ରା ୱେଲନେସ୍ ଅଙ୍ଗନବାଡ଼ି ସେଥିରେ ଚାଲିବ। ସୁଭଦ୍ରା ସମ୍ବାଦ ଆଉ କନ୍ୟା ସୁମଙ୍ଗଳ ଏ ତିନିଟାର SOP ଫାଇନାଲ ହେଇ କୁହାବ। ଏଇଟା ଏଜୁକେସନ୍ ବେସ୍ଡ ହବ। ଝିଅ ଜନ୍ମ ହବାର ବର୍ଷକ ଭିତରେ ତା ଆକାଉଣ୍ଟକୁ ପଇସା ରଖାଯିବ। ଇଏ ବ୍ୟବସ୍ଥାର ଯୋଉ କମ୍ପ୍ଲିଟ୍ SOP ଏଇଟା ଆପଣଙ୍କୁ ଜଣେଇ ଦିଆଯିବ।
ରାଜ୍ୟର ସହରାଞ୍ଚଳର ଅଭିବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଛି। ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ବିକାଶରେ ବିଭାଗର 8,575,61,00,000 ଖର୍ଚ୍ଚ ହୋଇଛି। ବିଭାଗ ଆର୍ଥିକ ଦକ୍ଷତାରେ ଉଲ୍ଲେଖନୀୟ ଉନ୍ନତି ପ୍ରଦର୍ଶନ କରି ସାମଗ୍ରିକ ଉପଯୋଗ ହାର 86.5% ହାସଲ କରିଛି, ଯାହା ପୂର୍ବ ଆର୍ଥିକ ବର୍ଷରେ 73.47% ରହିଥିଲା। କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ବିଭାଗ ଦୃଢ଼ ପୁନରୁଦ୍ଧାର ପ୍ରଦର୍ଶନ କରିଛି, ଯେଉଁଥିରେ ଖର୍ଚ୍ଚ ପୂର୍ବ ବର୍ଷ ତୁଳନାରେ 1,144,00,000,000 ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ୱର 78ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଆସନ୍ତା 13 ଓ 14 ତାରିଖ 2 ଦିନ ଧରି ପାଳନ କରାଯିବ। 13 ତାରିଖ ସକାଳେ PNG ଛକଠାରେ ପତାକା ଉତ୍ତୋଳନ କରାଯିବା ସହ ରବୀନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ବେସାମରିକ ପରେଡ୍ ଅନୁଷ୍ଠିତ ହେବ। 14 ତାରିଖରେ ଉତ୍କଳ ମଣ୍ଡପଠାରେ ଓଡ଼ିଆ ପକ୍ଷ ସହ ସମନ୍ୱିତ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଓଡ଼ିଆ ପକ୍ଷ ପାଳନର ଦ୍ୱିତୀୟ ଦିନରେ ବୁଣାକାର ଓ ରାଜ୍ୟର ସମୃଦ୍ଧ ହସ୍ତଶିଳ୍ପ ପରମ୍ପରାକୁ ସୁଦୃଢ଼ କରିବା ପାଇଁ ଆଜି ଓ ଆସନ୍ତାକାଲି ଆମ ପୋଷାକ ଆମ ପରିଚୟ ପାଳନ କରାଯାଉଛି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗଦେଇ ପାରମ୍ପରିକ ଓଡ଼ିଆ ପୋଷାକ ପରିଧାନ କରି ନିଜ ସଂସ୍କୃତି ଓ ଐତିହ୍ୟକୁ ବଜାୟ ରଖିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ତଥା ସ୍ଥାନୀୟ ହସ୍ତତନ୍ତ ବସ୍ତ୍ର ପରିଧାନ କରି ଓଡ଼ିଆ ଅସ୍ମିତାର ପରିଚୟ ଦେଇଥିଲେ। ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଆଜି ପାରମ୍ପରିକ ପୋଷାକ ପରିଧାନ କରି ଓଡ଼ିଆ ପକ୍ଷ ପାଳନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ ନୁହେଁ। ଏହାଦ୍ୱାରା MDR XDR ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
ରାଜ୍ୟର ସମସ୍ତ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ତୈଳ ଓ ଗ୍ୟାସ୍ ଯୋଗାଣ ନେଇ ଅନୁଷ୍ଠିତ ବୈଠକରେ ଯୋଗଦେଇ ଶ୍ରୀ ପାତ୍ର କହିଛନ୍ତି, ଗ୍ରାମାଞ୍ଚଳ ପାଇଁ LPG ସିଲିଣ୍ଡର ଯୋଗାଣ ପୂର୍ବପରି ଜାରି ରହିବ, ଗ୍ୟାସ୍ କଳାବଜାରୀ ରୋକିବାକୁ EKYC ବ୍ୟବସ୍ଥା ଲାଗୁ କରାଯିବ।
ଗ୍ୟାସ୍ ଚୋରିକୁ ରୋକିବା ପାଇଁ ଆମେ EKYC କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଦେଇଛୁ। ଯେମିତି ଆମର ରାସନ କାର୍ଡ EKYC ହେଲା, ସେଥିରେ 8 ଲକ୍ଷ ଲୋକ ଧରା ପଡ଼ିଲେ ସେମିତି ଗ୍ୟାସ୍ରେ ମଧ୍ୟ EKYC ହବ, ଆଉ କେହି ଗାଁରେ ଗ୍ୟାସ୍ ନେଇପାରିବେ ନାହିଁ। କିନ୍ତୁ ଆମେ ଦେଇଛୁ 3 ମାସ ସମୟ ଯେ ପ୍ରତ୍ୟେକ ବଡ଼ ବଡ଼ ସହର ମାନଙ୍କରେ PNG କନେକ୍ସନ୍ କରିଦିଅ।
ବୈଠକରେ ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଭିନ୍ନ ତୈଳ କମ୍ପାନୀର ମୁଖ୍ୟ ଓ ଯୋଗାଣ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ MV7 ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟରେ ପୋଷଣ 15 ଏବଂ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଯୋଗଦେଇ ପୋଷଣର ଗୁରୁତ୍ୱ, କୁପୋଷଣ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟା ଏବଂ ସୁଷମ ଖାଦ୍ୟ ଗ୍ରହଣ କରିବାର ଉପକାରିତା ଉପରେ ଆଲୋଚନା କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ମୋନାଲିସା ଦେବତା ଦିନିକିଆ ବୌଦ୍ଧ ଗସ୍ତ କରି 10 ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପୁଷ୍ଟିହୀନ ଶିଶୁଙ୍କୁ ଚିହ୍ନଟ କରି ତୁରନ୍ତ ସ୍ୱତନ୍ତ୍ର ଯତ୍ନ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ 3 ଦିନିଆ ଜନଗଣନା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। 228 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅତିରିକ୍ତ ତହସିଲଦାର ପ୍ରଶିକ୍ଷଣ ଦେଇଥିଲେ। ଆସନ୍ତା 16 ତାରିଖଠାରୁ ଏହି ଜନଗଣନାକାରୀମାନେ ଘରକୁ ଘର ବୁଲି ଗଣନା କାର୍ଯ୍ୟ କରିବେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଆରାଧ୍ୟା ଦେବୀ ମା' ରାମାୟଣ ମା'ଙ୍କ ଠାକୁରାଣୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରତି 2 ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଯାତ୍ରା ଆସନ୍ତା ମାସ 4 ତାରିଖରୁ June 5 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବ୍ରହ୍ମପୁରସ୍ଥିତ କନକଦୁର୍ଗା ଠାକୁରାଣୀଙ୍କ ଚତୁର୍ଦ୍ଦଶୀ ଯାତ୍ରା ଆସନ୍ତା ସୋମବାରଠାରୁ May 11 ପର୍ଯ୍ୟନ୍ତ ପାଳନ କରାଯିବ। ଶିଶୁମାନଙ୍କ କ୍ଷେତ୍ରରେ ଅଟିଜିମ୍ ବା ଜଟିଳ ସ୍ନାୟୁଗତ ବିକାଶଜନିତ ବ୍ୟାଧି କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଅଟିଜିମ୍ ଦିବସ। ଏହି ରୋଗର ଶିକାର ହୋଇଥିବା ଶିଶୁ ଏବଂ ବୟସ୍କ ଲୋକମାନଙ୍କ କ୍ଷେତ୍ରରେ ଦେଖିବା, ଶୁଣିବା ଏବଂ ଅନୁଭବ କରିବାର ଲକ୍ଷଣରେ ବିଚ୍ୟୁତି ଦେଖାଦେଇଥାଏ। ଅଟିଜିମ୍ ରୋଗରେ ଆକ୍ରାନ୍ତ ଶିଶୁଙ୍କ ଭାଷାର ପରିପ୍ରକାଶ ଏବଂ ଶ୍ରବଣ ଶକ୍ତି ବହୁ ପରିମାଣରେ ହ୍ରାସ ଘଟିଥାଏ। ଅଟିଜିମ୍ ଏକ ସ୍ନାୟୁଗତ ସମସ୍ୟା ହୋଇଥିବାରୁ ଶୈଶବ ଅବସ୍ଥାରେ ଜଣେ ଶିଶୁର ମସ୍ତିଷ୍କ ସଠିକ୍ ଭାବରେ ବିକଶିତ ହୋଇନଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ପ୍ରତି 36ରୁ 100 ଜଣଙ୍କ ଶିଶୁଙ୍କ ମଧ୍ୟରେ ଜଣେ ଅଟିଜିମ୍ ରୋଗର ଶିକାର ହୋଇଥାନ୍ତି। ଅଟିଜିମ୍ ରୋଗର ଚିକିତ୍ସା କରାଇପାରିଲେ ଶିଶୁର ବ୍ୟବହାରରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଅଟିଜିମ୍ ଏବଂ ମାନବିକତା, ପ୍ରତ୍ୟେକଟି ଜୀବନର ମୂଲ୍ୟ। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ପୀଠରେ ଚୈତ୍ର ପର୍ବ ଆଜି ଉଦ୍ଯାପିତ ହୋଇଯାଇଛି। ଚୈତ୍ର ମାସର ଶେଷ ଦିନରେ ମା'ଙ୍କ ନିକଟରେ ଅଧରପଣା ଲାଗି ହୋଇଛି, ପରେ ପଣାହାଣ୍ଡିକୁ ବାହାରକୁ ନେଇ ଭାଙ୍ଗି ଦିଆଯାଇଛି। ଦୋଳ ପୂର୍ଣ୍ଣିମାଠାରୁ ମା'ଙ୍କର ଏହି ଯାତ୍ରା ପାଇଁ ଦେବଦେବୀମାନେ ରତ୍ନଗିରି ପାହାଡ଼ରେ 1 ମାସ ଧରି ରହିଥାନ୍ତି। ପୂର୍ଣ୍ଣିମାରେ ସେମାନଙ୍କୁ ଅଧରପଣା ଦିଆଯାଇ ସନ୍ତୁଷ୍ଟ କରାଯାଇଥାଏ, ପରେ ଦେବଦେବୀମାନେ ନିଜ ନିଜ ସ୍ଥାନକୁ ଫେରିଯାଇଥାନ୍ତି ବୋଲି ଲୋକ ବିଶ୍ୱାସ ରହିଛି। ପାଣିପାଗ, କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କେନ୍ଦୁଝର, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ 6 ତାରିଖ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ଜଣାପଡ଼ିଛି। ଦେଶରେ ଆଗାମୀ 60 ଦିନ ପର୍ଯ୍ୟନ୍ତ ଅଶୋଧିତ ତୈଳ ଯୋଗାଣ ସ୍ୱାଭାବିକ ରହିବା ନେଇ କେନ୍ଦ୍ର ସରକାରଙ୍କ ସୂଚନା। 2027 ମସିହା ସୁଦ୍ଧା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ନିଜସ୍ୱ ଗୃହରେ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ଏବଂ ରାଜ୍ୟର ସମସ୍ତ ସହରାଞ୍ଚଳକୁ ପିଏନ୍ଜି ସଂଯୋଗ ଯୋଗାଇ ଦିଆଯିବ କହିଲେ ଯୋଗାଣ ମନ୍ତ୍ରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।